ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖ୍ୟ ଖବର। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦୁଆର ଆଗରେ ତିନି ରଥ ଏବାକେଲ ସଂଜର 5 ବଜେ ତକ ଭକ୍ତମାନେ କରିପାରିବେ ନବମୀ ସନ୍ଧ୍ୟା ଦର୍ଶନ। ପୁଲିସ୍ ଆଧୁନିକୀକରଣ ଆର୍ ବ୍ୟବସ୍ଥାତି ସଂସ୍କାର ଆଣ ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର 58 ସବ୍ ଡିଭିଜନର କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଚାଲୁ ହେଲା ଏଲ୍ଇଡି ଭିଡ଼ିଓ ୱାଲ୍। ଆଉ ବଙ୍ଗୋପସାଗର ନଈ ପରେ ଗୋଟିଏ ଘୂର୍ଣ୍ଣିବଳୟ, ପରଦିନ ସକାଳ ତକ ସମ୍ୟଲପୁର, ଦେବଗଡ଼, ସୁନ୍ଦରଗଡ଼, କଲାହାଣ୍ଡି ସହିତ ରାଜ୍ୟର 18 ଜିଲ୍ଲାର ଗୋଟିଏ ଯୋଟେ ଜାଗାନ ହୋଇପାରେ ଜବର ବର୍ଷା। ଏଥର ପୂରା ଖବର। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ଭକ୍ତମାନେ ଶ୍ରୀଜୀଉମାନଙ୍କର ଆଡ଼ପ ଦର୍ଶନ କରୁଥିବାର ବେଳେ ଏଚ୍ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥକେ ଦକ୍ଷିଣ ମୋଡ଼ କରାଯାଇଛି। ଏଚ୍ ନନ୍ଦୀଘୋଷ ରଥ ସଙ୍ଗେ ବଳଭଦ୍ର ମହାପ୍ରଭୁଙ୍କର ତାଳଧ୍ୱଜ ଆର୍ ସୁଭଦ୍ରାଙ୍କର ଦର୍ପଦଳନ ରଥ ନାକଚଣା ଦୁଆର ଆଗରେ ରହିଛି। ଏବାକେଲ ନବମୀ ସନ୍ଧ୍ୟା ଦର୍ଶନ ରହିଥିବାର ବେଳେ ସଂଜର 5 ବଜେ ତକ ସର୍ବସାଧାରଣ ଦର୍ଶନ ଆର୍ ସୋମବାର ଦିନ ମହାପୁରୁମାନଙ୍କର ବାହୁଡ଼ା ଯାତ୍ରା ହେବା। ସିଆଡ଼େ ବାହୁଡ଼ା ଯାତ୍ରାକେ ଶୃଙ୍ଖଳିତ କରବାର ଉପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଯୋଗ ଦେଇଛନ୍। ରଥ ଉପରେ ଦରକାର ନ ଅତକା ସେବାୟତ ନାଇଁ ରହିବାର ସଙ୍ଗେ ରଥ ଉପରେ ମୋବାଇଲ ନାଇଁ ନେବାରକେ ସେ କହିଛନ୍। ଯିଏ ଏତାକେ ନାଇଁ ମାନବା ସେ ତାର ବିରୋଧ ନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମୁଖ୍ୟ ପ୍ରଶାସକ କହିଛନ୍। ମହାପୁରୁମାନଙ୍କର କେନ୍ସି ସେବା ଥି ନାଇଁ ଲାଗୁଥିବା ଲୋକ ରଥ ଉପରେ ଚଢ଼ବାରକେ ମନା କରବାର ସଙ୍ଗେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ବାବଦେ ଯେନ୍ତା ହେବା ହେଥିର୍ଲାଗି ସେବାୟତମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ରାଜ୍ୟ ସରକାର ପୁଲିସ୍ ଆଧୁନିକୀକରଣ ଆର୍ ପୁଲିସ୍ ବ୍ୟବସ୍ଥାତି ସଂସ୍କାର ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀନୁ 113 ଜଣ ପୁଲିସ୍ ସବ୍ଇନ୍ସପେକ୍ଟର ତାଲିମ ପୂରା କରବାର ଅବସରରେ ହୋଇଥିବାର ଦୀକ୍ଷାନ୍ତ ସମାରୋହଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ମାଓବାଦୀଙ୍କର ମୁକାବିଲା ଦିଗରେ ରାଜ୍ୟକେ ବନେ ସଫଳତା ମିଳିଛି, ଏବେଦିନେ ଓଡ଼ିଶା ମାଓ ସଂଗଠନ ମୁକ୍ତ ହେବା ବୋଲି ସେ କହିଛନ୍। ଖୁବ୍ ପରିଶ୍ରମ କରିକରି ତାଲିମ ପୂରା କରିଥିବାର ସବ୍ଇନ୍ସପେକ୍ଟର ପ୍ରଶିକ୍ଷାର୍ଥୀମାନେ ସମାଜକେ ଆଉ ଲୋକଙ୍କୁ ଠିକ୍ ସେବା ସୁରକ୍ଷା ଆଉ ନିରାପତ୍ତା ଦେଇକରି ରାଜ୍ୟର ଲାଗି ସୁନାମ ଆଣବେ ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍। ଇତାର ସଙ୍ଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଇନ ଶୃଙ୍ଖଳା ରକ୍ଷା ଆର୍ ମାଓବାଦୀଙ୍କର ମୁକାବିଲା ଦିଗରେ କାମ କରୁଥିବାର ବେଳେ ଶହୀଦ ପୁଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆବା 15 ତାରିଖ ସୋମବାର ଦିନ 11 ବଜେନୁ ଭୁବନେଶ୍ୱରର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠଠାରେ ଲୋକମାନଙ୍କନୁ ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଶୁଣାଣି ଲାଗି ସେଦିନ ସକାଳର 8 ବଜେନୁ ମଧ୍ୟାହ୍ନର 12 ବଜେ ତକ ପଞ୍ଜୀକରଣ ହେବା। ଲୋକେ ହେ ସମୟାଥି ଉପସ୍ଥିତ ରହିକରି ନିଜର ଅଭିଯୋଗ ପଞ୍ଜୀକରଣ କରିକରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ଜଣାଇପାରିବେ। ରାଜ୍ୟର ଷ୍ଟାର୍ଟଅପ୍ ଓଡ଼ିଶା ଯୋଜନାଥି କେତେଟା ବଦଲ କରାଯାଇଛି। ଯୋଜନା ଅଧୀନଥି କାମ କରୁଥିବା ନିର୍ଦ୍ଦେଶକ ଆର୍ ନିର୍ଦ୍ଦେଶକ ମଣ୍ଡଳୀଙ୍କର ଆର୍ଥିକ କ୍ଷମତାଥି ବଦଲ କରାଯାଇଛି। ଆଘର ସରକାରଙ୍କର ସବୁ ନିର୍ଦ୍ଦେଶାବଳୀ ରଦ୍ଦ କରିକରି ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ନୂଆ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଷ୍ଟାର୍ଟଅପ୍ ଓଡ଼ିଶା ଯୋଜନାଥି କାମ କରୁଥିବା ଉପଦେଷ୍ଟା, ଆଉଟ୍ସୋର୍ସିଂ କର୍ମଚାରୀ ଆଉ ନିର୍ମାଣ କାମ ଲାଗି କ୍ଷମତା ଧାରିଜ କରାଯାଇଛି। ହେତି ନିର୍ବାହୀ ନିର୍ଦ୍ଦେଶକଙ୍କର ଆର୍ଥିକ କ୍ଷମତା ସବୁ ନୁଆତକା 1 କୋଟି ଟଙ୍କା ଆଉ ନିର୍ଦ୍ଦେଶକ ମଣ୍ଡଳୀଙ୍କର ଆର୍ଥିକ କ୍ଷମତା ସବୁନୁ ଅତକା 10 କୋଟି ଟଙ୍କା ରଖାଯାଇଛି। ବଜେଟ୍ ଆଉ ସରକାରୀ ନିୟମ ପାଳନ କରିକରି ଟଙ୍କା ଖର୍ଚ୍ଚା କରବାରକେ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାତ୍ରୀମାନଙ୍କର ସୁବିଧା ଲାଗି ରେଳବାଇ ତରଫରୁ ଦୂରିଆ ଯାଉଥିବାର 46 ଟ୍ରେନ୍ର ସାଧାରଣ କୋଚ୍ ସଂଖ୍ୟା ବଢ଼ାଯାଇଛି। 46 ଟ୍ରେନ୍ଟି 92 ନୂଆ ସାଧାରଣ କୋଚ୍ ଲଗାଯାଇଛି। ଏତାର ସଙ୍ଗେ ଆର 22 ଟ୍ରେନ୍ଟି ଅତକା ସାଧାରଣ କୋଚ୍ ଲଗାବାର ଲାଗି ଯୋଜନା କରାଯାଇଛି ବୋଲି ରେଳବାଇ ତରଫରୁ ସୂଚନା ମିଳିଛି। ଇ ବଛରର ଅମରନାଥ ଯାତ୍ରା ଗଲା ମାସର 29 ତାରିଖ୍ ମୂଲ ହୋଇଥିବାର ବେଳେ ଏପତକ 2,80,000 ଅତକା ଭକ୍ତ ଅମରନାଥ ଗୁମ୍ଫାନ ପବିତ୍ର ଲିଙ୍ଗ ଦର୍ଶନ କରିସାରିଛନ୍। ଏ 4,669 ଜଣ ଭକ୍ତଙ୍କୁ ନେଇକରି ଆର୍ ଗୋଟେ ଦଲ ଜମ୍ମୁନୁ ପବିତ୍ର ଗୁମ୍ଫା ଅଭିମୁଖେ ବାହାରିଛନ୍। ଇନୁ ଜନେ ଦେଇଯାଇପାରେ ଯେ ଏ ଯାତ୍ରାତି ଭକ୍ତମାନେ ଦକ୍ଷିଣ କାଶ୍ମୀର ହିମାଳୟର 3,880 ମିଟର ଉଚ୍ଚାତି ଥିବାର ଅମରନାଥ ଗୁମ୍ଫାନ ପବିତ୍ର ଲିଙ୍ଗ ଦର୍ଶନ କରସନ୍। ଆପଣମାନେ ବାକି ଖବର ଶୁଣିପାରିବେ ଏ ସୂଚନା ଉତରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय, सबसे समान व्यवहार, मिलेगा सबको न्याय। सरल है, सुलभ है पारदर्शी, तकनीकी युक्त है और है स्वदेशी। इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश पर चढ़ा जुनून, ये है आजाद भारत के अपने कानून।
कृषि और कृषक सशक्तिकरण विभाग काम के आहरी व्यापक करवार लक्ष्य थी एज कृषि विभाग तरफ राज्य 58 सब डिविजन न एलईडी भिडियो वाल चालू करा। कृषि और कृषक सशक्तिकरण विभाग दायित्व दीथिबार उप मुख्यमंत्री कनक बर्धन सिंह देव आज सकाले भुवनेश्वर कृषि भवन सम्मेलन कक्ष इतार उद्घाटन करी कहिछन्जे चासी भाई मानकर भितरे सूचना प्रसार लागि कृषि विभाग ई पदक्षेप सारा देशे पहला आए। इतार जरिया चासी भाई माने कृषि विभाग सब् कल्याणकारी योजना चास बाबत सूचना जानपारे से कहीछन। इ अवसर भिन भिन सब डिविजन आवासी जरिया कार्यक्रम थी सामिल होइथिबार चासी मान संगे उपमुख्यमंत्री श्री सिंहदेव कथा हेथिले। राजस्व विपर्य परिचालना मंत्री सुरेश पुजारी एच बरगढ़ निशामणी हाईस्कूल ठाने कोठा और बापूजी स्वतंत्र विद्यालय तैयार होइथिबार छात्रावास लगी सूप देइछन। मंत्री श्री पुजारी गस्त समयाथी बरगढ़ पंचायत कॉलेज जाइकरी कॉलेजर अध्यक्ष अध्यापक छात्र छात्री आर पुरातन छात्र संगे आलोचना करथिले। मंत्री संगे बरगढ़ विधायक अश्विनी षडंगी भिल उपस्थित थिले। चलती शिक्षा बछरे युक्त दुई कला विज्ञान वाणिज्य संस्कृत उपशास्त्री आर धंदामूलक शिक्षा श्रेणीर पहला बछरे ना लेखबारे आवेदन प्रक्रिया शेष होइछे। एबा 20 तारीख दिन पहला चयन तालिका बाहरबा हेथि मनोनीत छात्र छात्री माने एबा 22 नु 27 तारीख भितरे ना लेखि पारबे। एबा मासर 1 तारीख नु पाठपढ़ा मूल हेबा। राज्यर 2343 उच्च माध्यमिक विद्यालय 548,249 सीट थिबार बेले ना लेखबारके 471,587 जन छात्र छात्री दरखास्त करिछन। इन जनि देजिपारे जे राज्य युक्त दुई कला श्रेणी 310,136 विज्ञान थी 173,549 वाणिज्य थी 41,080 संस्कृत उपशास्त्री थी 13,088 आर धंदामूलक शिक्षा थी 10,396 सीट अछि। नुआपड़ा जिला बोडेन ब्लक पाड़धरा घाटीन एच गुटे बाइक 40 फुट तलके पड़ी दुर्घटनाग्रस्त होती बाइक चालकों घटना जगान मृत्यु पुलिस और अग्निशम कर्मचारी माने शव उद्धार कर मृतक जनक बलांगीर जिलार कटामांझी थाना इलाकार जनापड़ी। समलपुर गंगाधर मेहर विश्वविद्यालय जीएमयू इंग्राजी विभाग छात्र छात्री और शिक्षक माने एज संप्रसारण कार्यक्रम थी बुल्ला नथिबार सरकारी मुकबधिर स्कूल परिदर्शन करिथिले। सेमाने स्कूल पाठपढ़ा बाबदे बुझबार संगे दिव्यांग छात्र छात्री माने केन्ता सेमानकर दक्षता वृद्धि लागि चेष्टा करुछन सेतिर अनुभूति संखलिथिले। भारत एवं नवेम्बर मासर 20-24 तारीख तक गोआन बिस्पो ऑडियो भिजुआल आर एंटरटेनमेंट समिट आयोजन करवा बोली केन्द्र सूचना और प्रसारण मंत्री अश्विनी वैष्णव कहिछन। एच नुआदिल्ली न गोआर मुख्यमंत्री प्रमोद सावंत और केन्द्र सूचना राष्ट्रमंत्री डॉ एल मुर्गन उपस्थिति थी श्री वैष्णव ई घोषणा करिछन। चलती आर्थिक बछर 2024-25 पूर्ण बजेट आगनु शुद्ध प्रत्यक्ष कर संग्रह एप्तक 24.07% बढ़ी 574,000 कोटी टंका पहुंचे बोली केन्द्र प्रत्यक्ष कर बोर्ड सीबीडीटी तरफ सूचना दीजिए। सूचना अनुसार गला 2023-24 आर्थिक बछरे ई समयतक 480,000 कोटी टंकार शुद्ध प्रत्यक्ष कर संग्रह करा जाइथिला। राज्य मौसुमी सक्रिय थिबार बेले आज राज्यर भिन भिन इलाकानो हल्का नो मध्यम वर्षा होइछे। सियाड़ भुवनेश्वर आंचलिक पाणीपाग विज्ञान केन्द्र तरफ मिलिथिबार सूचना अनुसार आज बंगोपसागर गोटे घूर्णीबलय हेबार संभावना अछि हेतु एबा 4 दिन तक राज्य जबर वर्षा होइपारे। सेन्ता परदिन सकाल तक पश्चिम ओडिशार संबलपुर देवगढ़ सुंदरगढ़ कलाहांडी सहित राज्यर 18 जिलार गोटे जोड़े जगान जबर वर्षा होइपारे बोली भुवनेश्वर आंचलिक पाणीपाग केन्द्र तरफ अनुमान करा जाइछे। शेष मुखिया खबर फेरखाए पुरी श्रीगुंडीचा मंदिर नाकचणा द्वारागाड़े 3 रथ एवा कैलर संजबेलर 5 बजे तक भक्त करें नवमी संध्या दर्शन पुलिस आधुनिकीकरण आर व्यवस्था थी संस्कार लगे राज्य सरकार प्रतिश्रतिबद्ध कहले मुख्यमंत्री मोहन चरण माझी। राज्यर 58 सब डिविजन कृषि और कृषक सशक्तिकरण विभाग तरफ चालू है एलईडी भिडियो वाल आउ বঙ্গোপসাগর নহিপারে গোটে ঘূর্ণিবলয় পরদিন সকাল তক সমলপুর দেবগড় সুন্দরগড় কল্যাণী সহ রাজ্যর ১৮টা জেলার গোটে গোটে জায়গা হয়ে পড়ে জবর বর্ষা। আজ আঞ্চলিক খবর শেষ হল জুহার।